ନମସ୍କାର ଶ୍ରୋତା ବନ୍ଧୁ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ଆତଙ୍କବାଦୀ ଟାର୍ଗେଟରେ ପୁରୀ ଓ ଭୁବନେଶ୍ୱର। ତିନି ଦିନ ପରେ ଭାରତ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି, ତେଣୁ ଏମିତି ଏକ ସମୟରେ ଆତଙ୍କବାଦୀ ଭାରତରେ ଯେକୌଣସି ସ୍ଥାନରେ ଅଘଟଣ ଘଟାଇପାରନ୍ତି। ଏପରିକି ପୁରୀ ଏବଂ ଭୁବନେଶ୍ୱର ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛି। ଗୁଇନ୍ଦା ବିଭାଗଠାରୁ ଏପରି ସୂଚନା ପାଇ ସତର୍କ ହୋଇଯାଇଛି ପୋଲିସ। ରାଜଧାନୀରେ ବରିଷ୍ଠ ଅଧିକାରୀଙ୍କ ବୈଠକ ଚାଲିଛି, ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ କରିବାକୁ ଯୋଜନା ଚାଲିଛି। ତିନି ବଖରା କୋଠା ଥିଲେ ରେସନ କାର୍ଡ ମିଳିବନି। ତିନି ବଖରା କୋଠା ଥିବା ପରିବାରକୁ ରେସନ କାର୍ଡ ମିଳିବ ନାହିଁ, ସେମାନେ ଖାଦ୍ୟ ସୁରକ୍ଷା ଆଇନର ପରିସରକୁ ଆସିବେ ନାହିଁ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା PDSରୁ ବାଦ ପଡ଼ିବେ। ଏହା ବ୍ୟତୀତ ବିଜୁଳି ବିଲ୍ ଓ RTO ରିପୋର୍ଟରୁ ଅଯୋଗ୍ୟ ବଛାଯାଉଛି। ପାଣିପାଗ। କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଆଜି ମିଶିଯିବା ସହ ଲଘୁଚାପର ରୂପ ନେଇଛି। ଏହା ଗତକାଲି ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶର ଉପକୂଳଠାରୁ ଦୂରରେ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ଆଜି ଦକ୍ଷିଣ ଓଡ଼ିଶା ଉପକୂଳରେ ଅବସ୍ଥାପିତ ହେବ। ଏହା ଗତି କରି 13 ତାରିଖ ସକାଳେ ଉତ୍ତର ଛତିଶଗଡ଼ରେ କେନ୍ଦ୍ରୀଭୂତ ହେବ। ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ। ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ସରକାରୀ ଯୋଜନାର ଲାଭ ନେବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ଦୋହରାଇଛନ୍ତି। ଏହି ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖେଳ ଖବର। ଭାରତୀୟ ହକି ଦଳର ୟୁରୋପ ଗସ୍ତ। ୟୁରୋପ ଗସ୍ତରେ ଦ୍ୱିତୀୟ ଚରଣରେ ଭାରତୀୟ ହକି ଦଳ ସୋମବାର ସ୍ପେନ୍ ନିକଟରୁ 1-4 ଗୋଲରେ ହାରିଯାଇଛି। ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ଆଜିଠାରୁ। ଦୁଇ ପରିଚିତ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ଶ୍ରୀଲଙ୍କା ପୁଣି ଥରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏଥର ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ପୂର୍ଣ୍ଣକାଳୀନ ଶୃଙ୍ଖଳା ଭାରତ ଖେଳିବାକୁ ଯାଉଛି। ଶ୍ରୋତା ବନ୍ଧୁ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ନ୍ୟୁଜ୍ ଶୁଣିବା ପାଇଁ ଚାହୁଁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତାମତ ଦିଅନ୍ତୁ। ଧନ୍ୟବାଦ।